ଚିତ୍ର ଚବିଶ ଆର୍ ଗୋଟେ ଥର ଜନ୍ମ ହୁଅ। ନିକୋଦିମ ବୋଲିକରି ଗୋଟେ ଧାର୍ମିକ ନେତା ମହାପୁରୁ ବିଷୟନେ ଜାନ୍ବାକେ ଗୋଟେ ରାତ୍ନେ ଯୀଶୁ ପାଖ୍କେ ଆସ୍ଲା। ଯୀଶୁ କହିଲେ ଯେ ପ୍ରତ୍ୟେକ ଲୋକ୍ ଯେନେ ସରଗ୍କେ ମହାପୁରୁ ପାଖ୍କେ ଯିବାକେ ଚାହେଁବା ତାକେ ନୂଆ ଜୀବନ ନେବାକେ ପଡ଼୍ବା। ଇଟାକେ ଆର୍ ଗୋଟେ ଥର ଜନ୍ମ ନେବାଟା ବୋଲ୍ସନ୍। ଆମ୍କେ ନିଜ୍କେ ନିଜେ ବଦଲ୍ବା କାଜେ ଶକ୍ତି ନେଇଏ। ଯଦି ଆମେ ଯୀଶୁଠାନେ ବିଶ୍ୱାସ କର୍ମୁ ଆର୍ ଯୀଶୁ ଆମର୍ ରକ୍ଷା କର୍ବାର୍ ଲୋକ୍ ବୋଲି ଆମେ ମାନ୍ମୁ, ତେବେ ମହାପୁରୁଠାନୁ ପବିତ୍ର ଆତ୍ମା ଆସିକରି ଆମ୍କେ ନୂଆ ଜୀବନ ଦେବା।